ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା 10 ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର। ପଶ୍ଚିମ ଏସିଆର ସୃଷ୍ଟ ପରିସ୍ଥିତି ନେଇ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଭାସୀ ବୈଠକ କରିବେ ପ୍ରଧାନମନ୍ତ୍ରୀ। ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ସଂସଦୀୟ ଦଳ ନେତା ବାଲେନ୍ଦ୍ର ଶାହା। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ନବମୀ ଅବସରରେ ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିରରେ ସୂର୍ଯ୍ୟତିଳକ ଉତ୍ସବ ଦର୍ଶନ କରିବା ସହ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ। ଏବଂ ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସର ଆଜି ତୃତୀୟ ଦିନରେ ଅନୁଷ୍ଠିତ ହେଉଛି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା। କେନ୍ଦ୍ର ସରକାର ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ଉଭୟ ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା 10 ଟଙ୍କା ହ୍ରାସ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଷୟରେ ସୂଚନା ଦେଇ କହିଛନ୍ତି, ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ପାଦ ଶୁଳ୍କ ହ୍ରାସ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ କହିଛନ୍ତି, ଏହି ପଦକ୍ଷେପ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧି ପ୍ରଭାବରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବ। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ଡିଜେଲ ଉପରେ ରପ୍ତାନୀ ଶୁଳ୍କ ପିଛା 21.50 ଟଙ୍କା ଏବଂ ଆଭିଏସନ୍ ଟର୍ବାଇଲ୍ ତୈଳ ETF ଉପରେ ଲିଟର ପିଛା 29.50 ଲାଗୁ କରାଯାଇଛି, ଯାହା ଘରୋଇ ବ୍ୟବହାର ପାଇଁ ଅଧିକ ମାତ୍ରାରେ ଉପଲବ୍ଧ ହୋଇପାରିବ। ଅର୍ଥରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସରକାରଙ୍କ ଏହି ନିଷ୍ପତ୍ତି ନାଗରିକମାନଙ୍କୁ ରିହାତି ପ୍ରଦାନ କରିବ ବୋଲି କହିଛନ୍ତି। ସେ କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସାରା ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଥିବା ବେଳେ କେତେକ ଦେଶରେ ତୈଳ ଦର ବୃଦ୍ଧି ପାଇଛି। ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଉତ୍ପାଦ ଶୁଳ୍କ ହ୍ରାସ ନିଷ୍ପତ୍ତି ସରକାରଙ୍କ ଲୋକାଭିମୁଖୀ ନୀତିର ପରିପ୍ରକାଶ ବୋଲି ସେ କହିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଡିଜେଲ ଏବଂ ETF ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି କରି ଦୈନନ୍ଦିନ ବ୍ୟବହୃତ ହେଉଥିବା ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା 10 ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ନିଷ୍ପତ୍ତି ନାଗରିକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ସେ କହିଛନ୍ତି, ଅନେକ ଦେଶରେ ତୈଳ ସଙ୍କଟ ଓ ଦର ବୃଦ୍ଧି ଯୋଗୁଁ ବୋଝ ସୃଷ୍ଟି ହୋଇଥିବା ବେଳେ ଭାରତରେ ଦର ହ୍ରାସ ଗରିବ ଏବଂ ମଧ୍ୟମ ଆୟକାରୀ ପରିବାରଗୁଡ଼ିକୁ ଲାଭାନ୍ୱିତ କରିବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 140 କୋଟି ଭାରତୀୟଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ସରକାର ଦେଶର ବିକାଶ ଇଞ୍ଜିନ୍କୁ ଗତି ପ୍ରଦାନ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଶ୍ୱସ୍ତରରେ ପରିସ୍ଥିତି ଯାହା ରହିଲେ ମଧ୍ୟ ସାଧାରଣ ନାଗରିକଙ୍କ ଆବଶ୍ୟକତାକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ସେ କହିଛନ୍ତି। ଦେଶରେ ଘରୋଇ ସାର ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ବୋଲି ସରକାର କହିଛନ୍ତି। ଗତ 10 ବର୍ଷ ମଧ୍ୟରେ 230 ଲକ୍ଷ ମେଟ୍ରିକ୍ ଟନ୍ରୁ ସାର ଉତ୍ପାଦନ ବୃଦ୍ଧି ପାଇ 315 ଲକ୍ଷ ମେଟ୍ରିକ୍ ଟନ୍ ଅତିକ୍ରମ କରିଛି। ଲୋକସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଗୋରଖପୁର ସିନ୍ଦ୍ରି ବାରୋଣୀ ରାମକୁଣ୍ଡ ଏବଂ ପାନାଗଡ଼ଠାରେ ଗତ 2014ଠାରୁ ବିଭିନ୍ନ ନୂତନ ସାର କାରଖାନାରେ ଏହି ଉତ୍ପାଦନ କରାଯାଉଛି। ଭାରତ ବିଭିନ୍ନ ଦେଶ ଜୋର୍ଡାନ ମରକୋ ସାଉଦି ଆରବ ଏବଂ ଓମାନ ସହିତ ଦୀର୍ଘମିଆଦୀ ଚୁକ୍ତି କରି ସାର ଯୋଗାଣ ଶୃଙ୍ଖଳ ବୃଦ୍ଧି କରିପାରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ ଆସନ୍ତା ଖରିଫ ଋତୁ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି। ଏ ଦିଗରେ କୃଷକମାନଙ୍କର ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ସାର ଉତ୍ପାଦନ କ୍ଷେତ୍ରରେ କଞ୍ଚାମାଲ ସଂଗ୍ରହ କରିବା ପାଇଁ ସରକାର ବିଭିନ୍ନ ନୂତନ ବଜାର ଖୋଜୁଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି।
जहाँ तक खाद का सवाल है, फर्टिलाइजर का सवाल है, माकूल पर्याप्त खाद की व्यवस्था भारत सरकार ने कर रखी है और हमारे रिजर्व्स हैं और कोई भी पैनिक करने की जरूरत नहीं है। मैंने कल ही सभी एग्रीकल्चर मिनिस्टर से बातचीत की है और मैंने सबको कहा है कि ये पैनिक क्रिएट किया जा रहा है, इस पैनिक की कोई आवश्यकता नहीं है। हमारे पास पर्याप्त भंडारण है और उस भंडारण के व्यवस्था के कारण किसानों को ସେହି ସମୟ ପର ଖାଦ ଜିତନି ଚାହିଏ ବୋ ମିଲେଗି।
ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ନେଇ ରାଜ୍ୟଗୁଡ଼ିକର ପ୍ରସ୍ତୁତି ଏବଂ ଯୋଜନା ସମୀକ୍ଷା କରିବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବାର୍ତ୍ତାଳାପ କରିବେ। ସୂଚନା ଅନୁଯାୟୀ ଏହି ଆଭାସୀ ବୈଠକରେ ଦେଶରେ ଗ୍ରହଣ କରାଯାଉଥିବା ବିଭିନ୍ନ ସମନ୍ୱୟମୂଳକ ପଦକ୍ଷେପ ଉପରେ ଆଲୋଚନା ହେବ। ତେବେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ନିର୍ବାଚନ ଆଚରଣ ବିଧି ଯୋଗୁଁ ବୈଠକରେ ଯୋଗଦେବେ ନାହିଁ। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସଂସଦର ଉଭୟ ସଦନରେ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭାରତର ଭୂମିକା ସମ୍ପର୍କରେ ଉପସ୍ଥାପନ କରିସାରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୈଁ କାମ୍ରେଡ୍ ସୁନୀଲ ବୋଲ ରହା ହୁଁ। ମୈଁ ପୁଲିସ କେ ପାସ୍ ସରେଣ୍ଡର କର ଚୁକା ହୁଁ। ମୈଁ ୟହାଁ ପର ବହୁତ ଅଚ୍ଛା ହୁଁ। ଅଭି ଶୁକ୍ର ଦାଦା ବି ହମାରେ ପାସ୍ ଆ ଗଏ ହେ। ୟହାଁ ପର ନୀତୁ ଦାଦା ଔର ଶୁକ୍ର ଦାଦା ସଭି ଲୋକ ଅଚ୍ଛେ ହେ। ସନ୍ତୋଷ ଔର ସନ୍ଧ୍ୟା ଆପ ଲୋକ ଅନ୍ୟ କାମ୍ରେଡୋ ଲୋକଙ୍କ କୋ ଲେକର ନୀତୁ ଦାଦା ୟା ଶୁକ୍ର ଦାଦା ସେ ସମ୍ପର୍କ କରକେ ଆ ସକତେ ହୋ। ୟା ପାସ୍ କେ କିସି ଭି ଥାନେ ମେ ସରେଣ୍ଡର କର ସକତେ ହୋ। ପୁଲିସ ତୁମେ କୁଛ ନହିଁ କରେଗୀ। ହମ ଲୋକ 31 ମାର୍ଚ୍ଚ ତକ ହି ଫୁଲବାନୀ ମେ ହେ। ଉସକେ ବାଦ ହମ ସଭି ଛତିଶଗଡ଼ ଅପନେ ଅପନେ ଘର ଚଲେ ଯାଏଗେ। ଆପ ଲୋକ ବି 31 ମାର୍ଚ୍ଚ ତକ ସରେଣ୍ଡର କରୋଗେ ତ ସରକାର ସ୍ୱୀକାର କରେଗୀ, ନହିଁ ତୋ ସ୍ୱୀକାର ନହିଁ କରେଗୀ। ଆପ ଉସସେ ପହଲେ ଆ ଯାଏ ସବ ସାଥ ମେ ଘର ଯାଏଗେ। ନୀତୁ ଦାଦା କା ଫୋନ ନମ୍ବର 7815070513। ଶୁକ୍ର ଦାଦା କା ଫୋନ ନମ୍ବର 8926159478।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଭାରତ ବର୍ତ୍ତମାନ ବୈଶ୍ୱିକ ସ୍ତରରେ ପ୍ରାୟ 30% ଜେନେରିକ୍ ଔଷଧ ଯୋଗାଉଛି। ବିଶ୍ୱସ୍ତରରେ ଦେଶ ସୁଲଭ ମୂଲ୍ୟରେ ଏହି ଔଷଧ ଯୋଗାଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ଭୂମିକା ପ୍ରତିପାଦନ କରିପାରୁଛି। ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଭାରତ ଜେନେରିକ୍ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ବୃହତ ରପ୍ତାନୀ କରୁଥିବା ଦେଶ ଭାବେ ଉଭା ହୋଇଛି। ସେ କହିଛନ୍ତି, ଦେଶ ମଧ୍ୟରେ ଜେନେରିକ୍ ଔଷଧର ଅଧିକ ଉପଲବ୍ଧତା ତଥା ବ୍ୟବହାର ବୃଦ୍ଧି କରିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି।
हमारा जो इंडियन मेडिकल काउंसिल का 2002 का रेगुलेशन है, उसके क्लॉज 1.5 के तहत हमने ये नियम बनाया है कि जितने भी रजिस्टर्ड मेडिकल प्रैक्टिशनर्स हैं, वो जेनेरिक दवाओं को ही प्रेस्क्राइब करेंगे और नेशनल प्रिस्क्रिप्शन पर ध्यान देंगे। इस संबंध में हमारे जितने सेंट्रल गवर्नमेंट के हॉस्पिटल्स हैं, उन्हें DGHS की तरफ से भी इंस्ट्रक्शन जारी किए जा चुके हैं।
ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ସମସ୍ତ ଡାକ୍ତରମାନେ ଜେନେରିକ୍ ଔଷଧ ସେବନ କରିବା ପାଇଁ ପରାମର୍ଶ ଦେବାକୁ ସରକାର ସମସ୍ତ ରାଜ୍ୟଗୁଡ଼ିକୁ ସ୍ୱଷ୍ଟ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଡାକ୍ତରଖାନାଗୁଡ଼ିକରେ ଲୋକମାନଙ୍କ ଆର୍ଥିକ ବୋଝ କମ୍ କରିବା ପାଇଁ ଜେନେରିକ୍ ଔଷଧ ସେବନ କରିବାକୁ ପରାମର୍ଶ ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ସଂସଦୀୟ ଦଳ ନେତା ବାଲେନ୍ଦ୍ର ଶାହା ଶପଥ ଗ୍ରହଣ କରିଛନ୍ତି। 35 ବର୍ଷୀୟ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବାଲେନ୍ଦ୍ର ଶାହାଙ୍କୁ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ଶୀତଳ ନିବାସସ୍ଥିତ ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନୂଆ ପ୍ରଧାନମନ୍ତ୍ରୀ ଶ୍ରୀ ଶାହାଙ୍କ ନେତୃତ୍ୱରେ ନେପାଳ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ପୁନଃସ୍ଥାପିତ ହେବା ନେଇ ସେ ଆଶାବାଦୀ। ଆଗାମୀ ଦିନରେ ଉଭୟ ଭାରତ ଓ ନେପାଳ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଦୃଢ଼ କରିବେ ବୋଲି ଶ୍ରୀ ମୋଦି ଆଶା ପୋଷଣ କରିଛନ୍ତି। ଦେଶରେ ଲକ୍ଡାଉନ୍ ଜାରି ହେବା ନେଇ ପ୍ରଚାର ହେଉଥିବା ଗୁଜବକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ସରକାରଙ୍କ ସେଭଳି କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଯୋଗାଉଥିବା ବାଣିଜ୍ୟିକ ଏଲ୍ପିଜି ଆବଣ୍ଟନ ପରିମାଣ 70% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆବଣ୍ଟନ ବୃଦ୍ଧିରେ ସ୍ୱତନ୍ତ୍ର ଭାବେ ଇସ୍କାତ, ଅଟୋମୋବାଇଲ୍, ବୟନ ଶିଳ୍ପ ଓ ଶ୍ରମକୈନ୍ଦିକ ଶିଳ୍ପଗୁଡ଼ିକ ପାଇଁ 20% ବୃଦ୍ଧି ପ୍ରସ୍ତାବ ରହିଛି। ଆଗାମୀ ଦିନରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଭାରତରେ ଅବସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଉକ୍ତିକୁ ପୋଷ୍ଟ କରାଯାଇଛି। ଶ୍ରୀରାମ ନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିରରେ ଆଜି ସୂର୍ଯ୍ୟତିଳକ ଉତ୍ସବ ଦର୍ଶନ କରିବା ସହ ପ୍ରାର୍ଥନା କରିଛନ୍ତି। ଗତକାଲି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଥିଲେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନାଦର୍ଶ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି। ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସରେ ଆଜି ତୃତୀୟ ଦିନରେ ସନ୍ତରଣ, ଭାରୋତ୍ତୋଳନ, ହକି, ଫୁଟବଲ ଏବଂ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଦିନରେ ଗତକାଲି ଓଡ଼ିଶାର ଅଞ୍ଜଳି ମୁଣ୍ଡା ମହିଳା ବର୍ଗ 200 ମିଟର ବ୍ୟକ୍ତିଗତ ପର୍ଯ୍ୟାୟରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା 10 ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର। ପଶ୍ଚିମ ଏସିଆର ସୃଷ୍ଟ ପରିସ୍ଥିତି ନେଇ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଭାସୀ ବୈଠକ କରିବେ ପ୍ରଧାନମନ୍ତ୍ରୀ। ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ସଂସଦୀୟ ଦଳ ନେତା ବାଲେନ୍ଦ୍ର ଶାହା। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ନବମୀ ଅବସରରେ ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିରରେ ସୂର୍ଯ୍ୟତିଳକ ଉତ୍ସବ ଦର୍ଶନ କରିବା ସହ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ। ଏବଂ ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସର ଆଜି ତୃତୀୟ ଦିନରେ ଅନୁଷ୍ଠିତ ହେଉଛି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।